ହ୍ୟାଲୋ, ମାଇ ନେମ୍ ଇଜ୍ ପ୍ରିୟଙ୍କା ନାୟକ। ହଁ, ତାପରେ କଣ କହୁଛନ୍ତି? ମୁଁ 7 ନମ୍ବର ୱାର୍ଡ ଏସ୍ଆର୍ କଲୋନୀରୁ କହୁଛି। ଆମ ଆମ କଲୋନୀକୁ ପ୍ରତିଦିନ ଅଳିଆ ଗାଡ଼ି ଆସୁଛି। ଆମେ ଓଦା ଆଉ ଶୁଖିଲା ଅଳିଆ ଅଲଗା ଅଲଗା କରି ଦେଉଛୁ। ଆମ ଆମ କଲୋନୀ ସବୁବେଳେ ପରିଷ୍କାର ରହୁଛି, ଆଉ ସେଥିପାଇଁ ଆମେ ବହୁତ ଖୁସି ହେଉଛୁ। ଆପଣଙ୍କୁ ଧନ୍ୟବାଦ ଜଣାଉଛୁ।